ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ। ନବନିର୍ବାଚିତ ସଦସ୍ୟମାନେ ନେଉଛନ୍ତି ଶପଥ। ନିଟ୍ ୟୁଜି 2024 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମହାରାଷ୍ଟ୍ରର ଦୁଇଜଣ ଶିକ୍ଷକଙ୍କୁ ଗିରଫ କଲା ଏଟିଏସ୍। ନୂଆଦିଲ୍ଲୀରେ ବିଭିନ୍ନ ଖଣିଜ ବ୍ଲକର ଚତୁର୍ଥ ପର୍ଯ୍ୟାୟ ନିଲାମ ଆରମ୍ଭ। ରୁଷର ଉତ୍ତର କାଉକାସାସ୍ଠାରେ ଗତକାଲି ଘଟିଥିବା ଦୁଇଟି ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି। ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ 3 ୱିକେଟ୍ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ଅଧିବେଶନ ଆରମ୍ଭର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ବିଜେପିର ବରିଷ୍ଠ ସଦସ୍ୟ ଭର୍ତ୍ତୃହରି ମହତାବଙ୍କୁ ଅସ୍ଥାୟୀ ବାଚସ୍କତି ଭାବେ ଶପଥପାଠ କରାଇଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ। ଲୋକସଭା ସଦନରେ ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରୁଛନ୍ତି। ଲୋକସଭା ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଗୃହର ସଦସ୍ୟ ଭାବେ ଶପଥ ନେଇଥିଲେ। ଅସ୍ଥାୟୀ ବାଚସ୍କତି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସାଂସଦ ଭର୍ତ୍ତୃହରି ମହତାବ ତାଙ୍କୁ ଶପଥପାଠ କରାଇଥିଲେ। ଏହାପରେ ତାଙ୍କୁ ସହଯୋଗ କରିବା ପାଇଁ ଗଠିତ ହୋଇଥିବା ଅଧ୍ୟକ୍ଷ କମିଟିର ସଦସ୍ୟମାନେ ଶପଥ ନେଇଥିଲେ। ଏହାପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ ତଥା ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ। ଆସନ୍ତା 26 ତାରିଖ ଦିନ ଲୋକସଭା ବାଚସ୍କତି ନିର୍ବାଚନ ହେବ। 27 ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ଏବଂ ସେହିଦିନ ରାଜ୍ୟସଭାର ଅଧିବେଶନ ମଧ୍ୟ ଆରମ୍ଭ ହେବ। ସଂସଦର ଅଧିବେଶନ ଜୁଲାଇ 3 ତାରିଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ନିଟ୍ ୟୁଜି 2024 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ଅଭିଯୋଗରେ ନାନ୍ଦେଡ୍ ଆତଙ୍କବାଦୀ ନିରୋଧ ସ୍କ୍ୱାର୍ଡ ଏଟିଏସ୍ ସଞ୍ଜୟ ତୁକାରାମ ଯାଦବ ଏବଂ ଜଲିଲ୍ ଉମର ଖାନ୍ ପଠାନ୍ଙ୍କୁ ଗିରଫ କରିଛି। ଏହି ଦୁଇଜଣ ଯାକ ଜିଲ୍ଲା ପରିଷଦ ସ୍କୁଲ୍ରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଲାଟୁର୍ରେ ଏକ ଘରୋଇ କୋଚିଂ ସେଣ୍ଟର ଚଳାଉଥିଲେ। ଲାଟୁର୍ର ଶିବାଜୀନଗର ଥାନାରେ ଏହି ଦୁଇଜଣଙ୍କୁ ମିଶାଇ 4 ଜଣଙ୍କ ବିରୁଦ୍ଧରେ ପ୍ରଶ୍ନପତ୍ର ପ୍ରଘଟ ନେଇ ମାମଲା ରୁଜୁ ହୋଇଛି। ଲାଟୁର୍ ସହର ଉପଖଣ୍ଡ ପୁଲିସ୍ ଅଧିକାରୀ ଭାଗବତ ଫଣ୍ଡେଙ୍କ ନେତୃତ୍ୱରେ ଏସ୍ଆଇଟି ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ବିହାର ପୁଲିସ୍ର ଅର୍ଥନୈତିକ ଅପରାଧ ଶାଖା କହିଛି ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ହଜାରିବାଗ ପରୀକ୍ଷା କେନ୍ଦ୍ରରେ ଅନେକ ପ୍ରକ୍ରିୟାଗତ ତ୍ରଟି ରହିଥିବା ଦେଖିବାକୁ ମିଳିଛି। ସଞ୍ଜୟ କୁମାର ଓରଫ୍ ଲୁଟନ୍ ମୁଖ୍ୟଙ୍କ ଅପରାଧିକ ଗ୍ୟାଙ୍ଗ୍ ଜରିଆରେ ପ୍ରଘଟ ହୋଇଥିବା ପ୍ରଶ୍ନପତ୍ର ବିହାରରେ ପହଞ୍ଚଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ଘଟଣାର ପ୍ରକୃତ ସମୟ ଏବଂ ଅନ୍ୟାନ୍ୟ ସ୍ଥିତି ନେଇ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଜାରି ରଖିଛି ବୋଲି ବିହାର ପୁଲିସ୍ କହିଛି। ବିହାର ପୁଲିସ୍ କହିଛି ତଦନ୍ତ ସଂକ୍ରାନ୍ତ ସମସ୍ତ ତଥ୍ୟ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଉଛି। ଦ୍ୱାଦଶ ପାସ୍ପୋର୍ଟ ସେବା ଦିବସ ପାଳନ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତ ଏବଂ ବିଦେଶରେ ଥିବା ପାସ୍ପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତ ନାଗରିକ କୈନ୍ଦ୍ରିକ ବୈଦେଶିକ ନୀତିକୁ ତ୍ୱରାନ୍ୱିତ କରିବାରେ ସେମାନଙ୍କର ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ସମୟାନୁକ୍ରମେ ପାସ୍ପୋର୍ଟ ବ୍ୟବସ୍ଥାରେ ଉଲ୍ଲେଖନୀୟ ବିକାଶ ଘଟିଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତବର୍ଷ 1,65,00,000 ପାସ୍ପୋର୍ଟ ସମ୍ବନ୍ଧୀୟ ସେବା ପ୍ରଦାନ କରାଯାଇଛି। ପୂର୍ବବର୍ଷଗୁଡ଼ିକ ତୁଳନାରେ ଏହା 15% ଅଧିକ ବୋଲି ସେ କହିଛନ୍ତି। ପାସ୍ପୋର୍ଟ ସେବାକୁ ଅଧିକ ସମୟ ଉପଯୋଗୀ, ବିଶ୍ୱସନୀୟ, ସୁଲଭ, ନାଗରିକ ଅନୁକୂଳ, ସ୍ୱଚ୍ଛ କରିବା ଦିଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ଏହି ଅବସରରେ ଦୋହରାଇଥିଲେ। ବିଭିନ୍ନ ଖଣିଜ ବ୍ଲକର ଚତୁର୍ଥ ପର୍ଯ୍ୟାୟ ନିଲାମ ଆଜି ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛି। ଖଣି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏହାର ଶୁଭାରମ୍ଭ କରିବେ। ଏହି ଅବସରରେ ମନୋନୀତ ହୋଇଥିବା 2 ଘରୋଇ ଅନୁସନ୍ଧାନ ଏଜେନ୍ସିକୁ ପ୍ରମାଣପତ୍ର ହସ୍ତାନ୍ତର କରାଯିବ। ଖଣିଜ ସମ୍ପଦ ଉତ୍ତୋଳନରେ ଦକ୍ଷତା ବୃଦ୍ଧି ଏବଂ ଅର୍ଥନୈତିକ ଚାହିଦାକୁ ଦୃଷ୍ଟିରେ ରଖି ଖଣିଜ ମିଶ୍ରଣ ତଥା ଧାତୁରେ ପରିଣତ କରିବା ଲକ୍ଷ୍ୟରେ ଏହାକୁ କାର୍ଯ୍ୟକ୍ରମ କରିଥିବା ଷ୍ଟାର୍ଟଅପ୍ ଏବଂ ଗବେଷଣା ଓ ବିକାଶ ପ୍ରତିଷ୍ଠାନକୁ ଏହି ପ୍ରମାଣପତ୍ର ପ୍ରଦାନ କରାଯିବ। ମନ୍ତ୍ରଣାଳୟ କହିଛି ଅର୍ଥନୈତିକ ବିକାଶ ଏବଂ ଖଣିଜ ନିରାପତ୍ତାକୁ ଦୃଷ୍ଟିରେ ରଖି ଗତବର୍ଷ ଖଣି ଓ ଖଣିଜ ମୂଲ୍ୟାୟନ ଏବଂ ନିୟନ୍ତ୍ରଣ ଆଇନରେ ଆବଶ୍ୟକୀୟ ସଂଶୋଧନ କରାଯାଇ ଖଣିଜ ବ୍ଲକର ନିଲାମ ଏବଂ ପ୍ରମାଣପତ୍ର ପ୍ରଦାନ ସଂକ୍ରାନ୍ତ ଅଧିକାର କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। ବରିଷ୍ଠ ନାଗରିକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଣ ସଂକ୍ରାନ୍ତ ଖବରକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଖଣ୍ଡନ କରିଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଏଭଳି ବିଭ୍ରାନ୍ତିକର ଖବରକୁ ବିଶ୍ୱାସ ନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ।
ହେବ ସମୃଦ୍ଧ ଭାରତ ମୋର, ସମସ୍ତଙ୍କ ବିକାଶ ହବ। ସିକିଲ୍ ସେ ଆନିମିଆ ଶୀଘ୍ର ଦେଶରୁ ଦୂରେଇ ଯିବ। ଶପଥ ନେଇଛି ଭାରତ ସରକାର, ଏଇ ରୋଗର ବିନାଶ ହବ। ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା।
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ। ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇଥାଇପାରେ। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ।
ରୁଷ୍ର ଉତ୍ତର କାଉକାସସ୍ ଅନ୍ତର୍ଗତ ଡର୍ବେଣ୍ଟ ଏବଂ ମାଖଚକାଲା ସହରରେ ଗତକାଲି ଘଟିଥିବା ଦୁଇଟି ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ 15 ଜଣ ପୁଲିସ୍ ଅଧିକାରୀ, ଜଣେ ଧର୍ମଯାଜକ ଏବଂ ଜଣେ ସୁରକ୍ଷାକର୍ମୀ ଅଛନ୍ତି। ଅନ୍ୟପକ୍ଷରେ ପାଲଟା ଗୁଳିଚାଳନାରେ ଆକ୍ରମଣକାରୀଙ୍କ ମଧ୍ୟରେ 6 ଜଣ ନିହତ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଚାଲିଛି। ସେଠାକାର ଗଭର୍ଣ୍ଣର ସର୍ଗେଇ ମେଲିକୋଭ୍ ଏହି ଘଟଣାକୁ ଭାଇଚାରା ଏବଂ ଏକତା ଉପରେ ଆକ୍ରମଣ ବୋଲି ବର୍ଷନା କରିଛନ୍ତି। ଦାଗେସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି କାସ୍ପିଆନ୍ ସାଗରରେ ଡର୍ବେଣ୍ଟ ସହରରେ ଏକ ଚର୍ଚ୍ଚ ଏବଂ ଅନ୍ୟ କେତେକ ଅଞ୍ଚଳକୁ ସଶସ୍ତ ବନ୍ଧୁକଧାରୀ ଗୁଳିଚାଳନା କରିଥିଲେ। ସେହିଭଳି ଦାଗେସ୍ତାନର ରାଜଧାନୀ ମାଖଚକାଲାର ଏକ ଚର୍ଚ୍ଚ ଏବଂ ଟ୍ରାଫିକ୍ ପୁଲିସ୍ ପୋଷ୍ଟ ଉପରକୁ ମଧ୍ୟ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିମାଡ଼ ଯୋଗୁଁ ଏହି ଘଟଣା ଘଟିଛି। ରୁଷ୍ର ଜାତୀୟ ଆତଙ୍କବାଦୀ ନିରୋଧ କମିଟି ମୁସଲମାନ ବହୁଳ ଅଞ୍ଚଳରେ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଦକ୍ଷିଣ ଗାଜାର ରାଫାରେ ଇସ୍ରାଏଲ୍ ସେନା ପକ୍ଷରୁ ଚାଲିଥିବା ଘମାଘୋଟ ଆକ୍ରମଣ ପର୍ଯ୍ୟାୟ ଶେଷ ହୋଇଛି। ତେବେ ହମାସକୁ ସମ୍ପୂର୍ଣ୍ଣ ଭାବେ କ୍ଷମତାଚ୍ୟୁତ ନ କରିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ବୋଲି ଶ୍ରୀ ନେତାନ୍ୟାହୁ ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି ଲେବାନନ୍ ସୀମାରେ ହିଜିବୁଲ୍ଲା ଆକ୍ରମଣର ଜବାବ ଦେବା ପାଇଁ ଖୁବ୍ ଶୀଘ୍ର ଇସ୍ରାଏଲ୍ ପକ୍ଷରୁ ସେନା ମୁତୟନ କରାଯିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଡ୍ରଗ୍ସ ଅପବ୍ୟବହାରର ମୁକାବିଲା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଏଥିରେ ଏନ୍ସିବିର ଡେପୁଟି ଡାଇରେକ୍ଟର ଜେନେରାଲ୍ ନୀରଜ ଗୁପ୍ତା ଏବଂ ଆର୍ଏମ୍ଏଲ୍ ହସ୍କିଟାଲ୍ର ଡାକ୍ତର ଲୋକେଶ ଶେଖାଓ୍ୱତ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123421050 ଏବଂ 01123344444 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890944044 ନମ୍ଘରକୁ ହ୍ୱାଟ୍ସଆପ୍ କରି ସେମାନଙ୍କର ପ୍ରଶ୍ନ ମଧ୍ୟ ପଚାରିପାରିବେ। ଆଜି ରାତି 9:30 ବେଳେ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଏହା ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ର ସୁପର ଏଇଟ୍ ପର୍ଯ୍ୟାୟରେ ଆଜି ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜ୍କୁ 3 wicketରେ ପରାସ୍ତ କରିଛି। ଆଣ୍ଟିଗୁଆର ନର୍ଥ ସାଉଣ୍ଡ ସ୍ଥିତ ସାର୍ ଭିଭିଆନ୍ ରିଚର୍ଡ ଷ୍ଟାଡିୟମ୍ରେ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ 20 ଓଭର 8 wicket ବିନିମୟରେ 135 ରନ୍ ସଂଗ୍ରହ କରିଥିଲା। ବର୍ଷା ଯୋଗୁଁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ 123 ରନ୍ର ସଂଶୋଧିତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ଯାହାକୁ ଦକ୍ଷିଣ ଆଫ୍ରିକା 5 ବଲ୍ ବାକି ଥାଇ 7 wicket ବିନିମୟରେ ହାସଲ କରିନେଇଥିଲା। ସେଣ୍ଟ୍ରାଲୱାସ୍ଥିତ ଗ୍ରସ୍ ଇସ୍ଲେଟର୍ ଡାରେନ୍ସାମୀ ନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଆଜି ଭାରତୀୟ ସମୟ ରାତି 8:00 ଭାରତ ଅଷ୍ଟ୍ରେଲିଆକୁ ଭେଟିବ। ଏପର୍ଯ୍ୟନ୍ତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା 31 ଟି20 ମ୍ୟାଚ୍ ମଧ୍ୟରେ ଭାରତ 19 ଜିତିଥିବା ବେଳେ ଅଷ୍ଟ୍ରେଲିଆ 11 ମ୍ୟାଚ୍ରେ ବିଜୟ ଲାଭ କରିଛି ଏବଂ ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି। ପୂର୍ବରୁ ଭାରତ ସୁପର ଏଇଟ୍ ପର୍ଯ୍ୟାୟରେ ଆଫଗାନିସ୍ତାନ ଏବଂ ବାଂଲାଦେଶକୁ ହରାଇଥିବା ବେଳେ ଆଜିର ମ୍ୟାଚ୍ରେ ବିଜୟୀ ହେଲେ ଟେବୁଲ୍ ଶୀର୍ଷରେ ରହିବା ସହ ସେମିଫାଇନାଲ୍ରେ ପ୍ରବେଶ କରିବ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ, ନବନିର୍ବାଚିତ ସଦସ୍ୟମାନେ ନେଉଛନ୍ତି ଶପଥ। ନିଟ୍ ୟୁଜି 2024 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମହାରାଷ୍ଟ୍ର ଦୁଇଜଣ ଶିକ୍ଷକଙ୍କୁ ଗିରଫ କଲା ଏଟିଏସ୍। ନୂଆଦିଲ୍ଲୀରେ ବିଭିନ୍ନ ଖଣିଜ ବ୍ଲକର ଚତୁର୍ଥ ପର୍ଯ୍ୟାୟ ନିଲାମ ଆରମ୍ଭ। ରୁଷ୍ର ଉତ୍ତର କାଉକାସସ୍ଠାରେ ଗତକାଲି ଘଟିଥିବା ଦୁଇଟି ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ 3 wicketରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ କରା।